ശ്രീകാന്തി നായക് ନାୟକ ୱାର୍ଡ ନମ୍ବର 37 ସୀତାପୁରରୁ କହୁଛି। ଆମ ସାହିରେ ବହୁତ ଦିନ ହେଲା ଅଳିଆ ଗଦା ହେଉଥିଲା। ଆମେ 3 ଦିନ ତଳେ IVRS ରେ ଜଣାଇଥିଲୁ। ଆମ ସାହିରୁ ଅଳିଆ ଗୁଡିକୁ ଆଜି ଉଠାଇ ନିଆଗଲା। ତେଣୁ ଆମେମାନେ ଧନ୍ୟବାଦ ଜଣାଉଛୁ।